ଅଛୁ ପ୍ରିୟା, ମୋତେ ଭୁଲି ଅଧ ବାଟରେ
ଭୁଲିନି ରେ ସାଥୀ ତତେ, ଆଜି ବି ମୁଁ ତତେ ଚାହିରେ।
କେମିତି ଅଛୁ ଲୋ ପ୍ରିୟା କହି ଦେ ଥରେ,
ଚଳୁଛି ଦିନ ରାତି ତୋ ପାଇଁ।
ଆଜି ବି ତୁ ଅଛୁ ମୋର ଛାତି ଭିତରେ, ଆଜି ବି ଏ ମନ ମୋର ତତେ ଦୂରେ।
ଆଜି ବି ମୁଁ ଖୋଜି ତତେ ମୋ ସ୍ୱପ୍ନରେ, ଆଜି ବି ତୁ ସ୍ମୃତି ଅଛି ମୋ ପାଖରେ।
ଭାବି ମୁଁ ନଥିଲି ଆମ ପ୍ରେମ ଅଧାର ହେଇଯିବ ଏମିତି।
ତୁ ପରା ଥିଲୁ ରେ ମୋ ଜୀବନ, ତୁ ବିନା ବଞ୍ଚିବି କେମିତି।
କୁଆଡ଼େ ଗଲୁ ଲୋ ଛାଡ଼ି, କେବେଠୁ ଦେଖିନି ତତେ
ମୁଁ। ଥରଟି ଦେଖି ଯା ମୋତେ,
କୋଉଠି ରହିଛୁ ପ୍ରିୟା ତୁ କେତେ ଦୂରେ। ଅଛୁ ମୋର ଛାତି ଭିତରେ, ଆଜି ବି ଏ ମନ ମୋର ତତେ ଝୁରେ।
ଆଜି ବି ମୁଁ ଖୋଜେ ତତେ ମୋ ସ୍ୱପ୍ନରେ, ଆଜି ବି ତୋ ସ୍ମୃତି ଅଛି ମୋ ପାଖରେ।
ଖୁସି ଥିଲା ମୋ ସବୁ କିଛି, ତୋ ବିନା କିଛି ମୁଁ ଚାହେନି।
ଠାରୁ ଲିଭିଛି ହସ ମୋର, ଯେବେଠୁ ଯାଇଛୁ ତୋରେ
ଯିବାକୁ ଇଚ୍ଛା ନାହିଁ, ତଥାପି ବଞ୍ଚିଛି ତୋ ପାଇଁ।
କାନ୍ଦି କାନ୍ଦି ସବୁ ରାତି ସରି ଯାଏ,
ତୋ ପାଇଁ ମୁଁ ଜଳି ଜଳି ନିତି ମରେ।
ଆଜି ବି ମୁଁ ଖୋଜେ ତତେ ମୋ ସ୍ୱପ୍ନରେ, ଆଜି ବି ତୋ ସ୍ମୃତି ଅଛି ମୋ ପାଖରେ।
ତୁ ଅଛୁ ମୋର ଛାତି ଭିତରେ, ଆଜି ବି ଏ ମନ ମୋର ତତେ ଝୁରେ।
ନମସ୍କାର ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କ ପ୍ରିୟ ସିଙ୍ଗର ହ୍ୟୁମାନ ସାଗର। ଆଜି ୱଣ୍ଡରଫୁଲ୍ ଗୀତଟି ଡବିଂ ହେଇଛି। ଫର୍ ଦ୍ୟାଟ୍ ଆଇ ୱୁଡ୍ ଲଭ୍ ଟୁ ଥ୍ୟାଙ୍କ LM ପ୍ରଡକ୍ସନ୍ ହାଉସ୍, ଯାହାଙ୍କ ପାଇଁ ଗୀତ ପସିବୁଲ୍ କରିଛି। ଆମ ପ୍ରଡ୍ୟୁସର୍ ହେଉଛନ୍ତି ଶ୍ରୀମତୀ ସୁଷମା ବଳିଆର ସିଂ ମ୍ୟାମ୍ଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି ମୋତେ ବାଛିଥିବାରୁ। ୱଣ୍ଡରଫୁଲ୍ ମ୍ୟୁଜିକ୍ ଡାଇରେକ୍ଟର ମାଇକେଲ ଭାଇ ବହୁତ ବଢ଼ିଆ ଗୀତ କରିଛନ୍ତି। ଏ ଗୀତକୁ ବହୁତ ସୁନ୍ଦର ଭାବରେ ଲେଖିଛନ୍ତି ସୁନୀଲ ମହାରଣା ଭାଇ। ମୁଁ ଭାବୁଥିଲି ଯେ ସ୍ୟାଡ୍ ସଙ୍ଗ ବହୁତ ଭଲ ଲେଖନ୍ତି, କିନ୍ତୁ ରୋମାଣ୍ଟିକ୍ ବି ବହୁତ ସୁନ୍ଦର ରୋମାଣ୍ଟିକ୍ ସ୍ୟାଡ୍ ହେଇଛି। ମୋ ସହିତ ଗାଇଛନ୍ତି ୱାନ୍ ଅଫ୍ ମାଇ ଫେଭରେଟ୍ ସିଙ୍ଗର୍, ମାଇ ବେଷ୍ଟ ଫ୍ରେଣ୍ଡ ଅନ୍ତରା ଚକ୍ରବର୍ତ୍ତୀ, ଆଉ ବହୁତ ସୁନ୍ଦର ଗାଇଛନ୍ତି। ଅତି ସୁନ୍ଦର ଲେଖା, ଅତି ସୁନ୍ଦର କମ୍ପୋଜିସନ୍। ଆଶା କରୁଛି ଆପଣ ସମସ୍ତଙ୍କୁ ବହୁତ ଭଲ ଲାଗିବ। ଲାଇକ୍ କରିବେ, ସେୟାର୍ କରିବେ, ସବସ୍କ୍ରାଇବ୍ କରି ଏଇ ଗୀତକୁ ଡେଫିନେଟ୍ଲି ଶୁଣିବେ। ଥ୍ୟାଙ୍କ ୟୁ ସୋ ମଚ୍।
ନମସ୍କାର, ମୁଁ ଗୀତିକାର ସୁନୀଲ ମହାରଣା। ଆଜି ଆମର ଏଠି ମିଲନ ଭାଇଙ୍କ ଷ୍ଟୁଡିଓରେ ଗୋଟେ ସୁନ୍ଦର ଗୀତର ଡବିଙ୍ଗ ଚାଲିଥିଲା। ଆପଣ ତ ଗୀତ ଶୁଣିସାରିଲେଣି। ଗୀତର ପ୍ରଡ୍ୟୁସର ଅଛନ୍ତି ସୁଷମା ବଳିଆର ସିଂ। ଗୀତଟି ରିଲିଜ୍ ହେଇଛି L&M ପ୍ରଡକ୍ସନ୍ରୁ, ଏବଂ ମୁଁ ଚେଷ୍ଟା କରୁଛି ଭଲ ଲେଖିବା ପାଇଁ। ଗୀତକୁ ଗାଇଛନ୍ତି ଆପଣମାନଙ୍କର ସାରା ଓଡ଼ିଶାର ପ୍ରିୟ ସିଙ୍ଗର, ମୋର ପ୍ରିୟ ସାଙ୍ଗ ହ୍ୟୁମାନ ସାଗର, ଏବଂ ତାଙ୍କ ସହିତ ଗାଇଛନ୍ତି ଅନ୍ତରା ଚକ୍ରବର୍ତ୍ତୀ। ଗୀତକୁ ମ୍ୟୁଜିକ୍ ଦେଇଛନ୍ତି ମାଇକେଲ ଭାଇ, ବହୁତ ସୁନ୍ଦର ମ୍ୟୁଜିକ୍ କରିଛନ୍ତି। ଯଦି ଗୀତଟି ଆପଣଙ୍କୁ ହୃଦୟରୁ ଭଲ ଲାଗିଛି, ଗୀତକୁ ଲାଇକ୍ କରନ୍ତୁ, ସେୟାର୍ କରନ୍ତୁ, ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।
ନମସ୍କାର, ମୁଁ ଅନ୍ତରା ଚକ୍ରବର୍ତ୍ତୀ। ଆଜି ଆମେ କଟକରେ ମିଲନ ଭାଇଙ୍କ ଷ୍ଟୁଡିଓରେ ରେକର୍ଡିଂ କରୁଛୁ। LM ପ୍ରଡକ୍ସନ୍ସ ନିବେଦିତ, ସୁଷମା ବଳିଆର ସିଂ ପ୍ରଯୋଜିତ ଗୋଟେ ବହୁତ ସୁନ୍ଦର ମ୍ୟୁଜିକ୍ ଆଲବମ୍, ଯେଉଁଟାକୁ କି ବହୁତ ସୁନ୍ଦର ଭାବରେ ଲେଖିଛନ୍ତି ସୁନୀଲ ମହାରଣା, ଏବଂ ସେତିକି ସୁନ୍ଦର ଭାବରେ କମ୍ପୋଜ୍ କରିଛନ୍ତି ମାଇକେଲ। ମୋ ସହିତ ଡୁଏଟ୍ ଗାଇଛନ୍ତି ହ୍ୟୁମାନ ସାଗର। ବହୁତ ସୁନ୍ଦର ସ୍ୟାଡ୍ ରୋମାଣ୍ଟିକ୍ ଗୀତଟିଏ। ଆଶା କରୁଛି ଆପଣମାନଙ୍କୁ ଡେଫିନେଟ୍ଲି ଭଲ ଲାଗିବ। ଯଦି ଭଲ ଲାଗିଛି ଏ ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଏବଂ ଗୀତଟିକୁ ବହୁତ ମାତ୍ରାରେ ପ୍ରଚଳିତ କରନ୍ତୁ। ଥ୍ୟାଙ୍କ ୟୁ।